ରାତି ଗଲେ ପାହି ଜଳିବ ମୋ ଜୁଇ ଜଳିବ ମୋ ଜୁଇ ଆଜି ରାତି ଗଲେ ପାହି ଜଳିବ ମୋ ଜୁଇ ଜଳିବ ମୋ ଜୁଇ ଦୁନିଆରୁ ଚାଲି ଯିବି ନଥିବ ମୋ ଛାଇ ନଥିବ ମୋ ଛାଇ କାହିଁକି ଯିବି କାହିଁକି ରହିବି ନିଜ ସବ ନିଜେ ବହି ଯାହାରା ତୁ ଯାହାରା ତୁ ଦେଲୁ ପେଇ ଜୀ ଥାଏ ମୋ ଶାଣୀରେ ଦେଲୁ ଶୋଇ
ନମସ୍କାର ଦର୍ଶକ ବନ୍ଧୁ, ଦିସ୍ ଇଜ୍ ହ୍ୟୁମାନ ସାଗର। ଆଜି ବହୁତ ସୁନ୍ଦର ଗୀତଟି ଡବିଙ୍ଗ ହେଲା, ଭେରି ହାପି ଯେ ଏଭଳିଆ ଗୀତ ୟୁଟ୍ୟୁବରେ ବହୁତ ସୁନ୍ଦର ଗୀତ ହେଇଛି। ଆଣ୍ଡ ଆଇ ୱୁଡ୍ ଲଭ୍ ଟୁ ଥ୍ୟାଙ୍କ ଦ ମେଲୋଡିୟସ୍ ମ୍ୟୁଜିକ୍ ଡିରେକ୍ଟର ମାନସ କୁମାର ସାର। ବହୁତ ଦିନ ପରେ ତାଙ୍କର ଗୋଟେ ବହୁତ ସୁନ୍ଦର କମ୍ପୋଜିସନ୍ ମୁଁ ପାଇଲି। ଭେରି ହାପି, ଭେରି ଲକି ଟୁ ସିଙ୍ଗ ସଚ୍ ଏ କାଇଣ୍ଡ ଅଫ୍ ସଙ୍ଗସ୍। ଏ ଗୀତ ସ୍ପେଶିଆଲି ମୋ ୟୁଥ୍ ମାନଙ୍କ ପାଇଁ, ପୁଅ ପିଲାମାନଙ୍କ ପାଇଁ ଦୁଃଖର ଗୀତ, ସ୍ୟାଡ୍ ସଙ୍ଗ୍, ଡେଫିନେଟଲି ତାଙ୍କୁ ବହୁତ ଭଲ ଲାଗିବ। ଝିଅମାନଙ୍କ ପାଇଁ ବି ଏଇଟି ଗୀତ, ଅଲ୍ ୟୁଥ୍ ଆର୍ ମାଇନ୍, ଆପଣ ମୋର ସବୁଦିନ ପାଇଁ, ଆଉ ଏତେ ଭଲ ପାଇବା ଦେଉଛନ୍ତି, ଏତେ ସପୋର୍ଟ କରୁଛନ୍ତି ମୋତେ, ସେଇଥିପାଇଁ ବହୁତ ବହୁତ ଧନ୍ୟବାଦ। ଟାଇଟଲର ଗୀତର ଟାଇଟଲ୍ ହେଉଛି ଜହର ତୁ ପିଇ ଦେଲୁ। ବହୁତ ହି ସୁନ୍ଦର ଗୀତ, ବହୁତ ସୁନ୍ଦର ଆରେଞ୍ଜମେଣ୍ଟ ବି ହେଇଛି, ଆଉ ମୁଁ ପାର ପର୍ଯ୍ୟନ୍ତ ଚେଷ୍ଟା କରିଛି, ଦେଖାଯାଉ କ'ଣ ହେଉଛି, ବଟ୍ ଆଇ ବେଟ୍ କି ଆପଣମାନେ ବହୁତ ଭଲ ପାଇବେ ଗୀତକୁ। ଆଶା କରୁଛି ଆପଣ ସମସ୍ତେ ଗୀତକୁ ଦେଖିବେ, ଲାଇକ୍ କରିବେ, ଶେୟାର କରିବେ, ସବସ୍କ୍ରାଇବ୍ କରିବେ, ଆଉ ବେଲ୍ ଆଇକନ୍କୁ ଦବାଇ ଏନ୍ଜୟ କରିବେ। ଥ୍ୟାଙ୍କ ୟୁ ସୋ ମଚ୍।
ନମସ୍କାର, ମୁଁ ମ୍ୟୁଜିକ୍ ଡାଇରେକ୍ଟର ମାନସ କୁମାର। ଆଜି ଏମ୍ଆର୍ଆର୍ ଷ୍ଟୁଡ଼ିଓରେ ଗୋଟେ ବହୁତ ବଢ଼ିଆ ସ୍ୟାଡ୍ ସଙ୍ଗ୍ ରେକର୍ଡ଼ିଂ ହେଲା। ଏଇ ଗୀତକୁ ମୁଁ ମ୍ୟୁଜିକ୍ କରିଛି, ଆଉ ଏ ଗୀତର ଗୀତିକାରଙ୍କ ନାଁ ଦିଆଯାଉନି। ଆପଣମାନେ ଶବ୍ଦରୁ ଫଲୋ କରିକି ଗୀତିକାରର ନାଁ କମେଣ୍ଟରେ ଲେଖିବେ। ଆଶା କରେ ସମସ୍ତଙ୍କ ହୃଦୟକୁ ଏ ଗୀତ ନିଶ୍ଚିନ୍ତ ଛୁଇଁବ। ଧନ୍ୟବାଦ।